ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 150ତମ ଜନ୍ମବାର୍ଷିକୀକୁ ସ୍ୱତନ୍ତ୍ର କରିବା ପାଇଁ ଦେଶବ୍ୟାପୀ ଏକତା ଗଣଦୌଡ଼ର ଆୟୋଜନ କରାଯାଇଛି। ଏକ ଭାରତ ଶ୍ରେଷ୍ଠ ଭାରତର ଭାବନାକୁ ପୁନଃ ସୁଦୃଢ଼ କରିବା ପାଇଁ ଦେଶବ୍ୟାପୀ ଏକତା ପାଇଁ ଗଣଦୌଡ଼ ଅଭିଯାନ ଆରମ୍ଭ ହୋଇଛି। ଗୁଜରାଟର କୋଭାଡ଼ିଆଠାରେ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଷ୍ଟାଚ୍ୟୁ ଅଫ୍ ୟୁନିଟ୍ଠାରେ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶକୁ ଏକତା ସୂତ୍ରରେ ବାନ୍ଧିବାରେ ସର୍ଦ୍ଦାର ପଟେଲଙ୍କର ଅମୂଲ୍ୟ ଯୋଗଦାନକୁ ରାଷ୍ଟ୍ରୀୟ ଏକତା ଦିବସ ସମ୍ମାନ ଜଣାଉଛି। ଏହି ଦିବସରେ ସର୍ବସାଧାରଣ ସମାଜରେ ଏକତାର ବନ୍ଧନକୁ ଆହୁରି ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରାଷ୍ଟ୍ର ଉଦ୍ଦେଶ୍ୟରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍କୃତିରେ ସମ୍ବୋଧନ କରିବେ। ଏହା ସହିତ ଏକତା ଦିବସ ଶପଥପାଠ କାର୍ଯ୍ୟକ୍ରମ ଏବଂ ସ୍ୱତନ୍ତ୍ର ପରେଡ୍ରେ ଶ୍ରୀ ମୋଦି ଯୋଗଦେବେ। ଆରମ୍ଭ 7.0 ଯୋଜନାର ଶୁଭାରମ୍ଭ କରିବା ସହ ଶ୍ରୀ ମୋଦି 100ତମ ଫାଉଣ୍ଡେସନ ପାଠ୍ୟକ୍ରମର ପ୍ରଶିକ୍ଷାର୍ଥୀଙ୍କ ସହ ବାର୍ତ୍ତାଳାପ କରିବାର କାର୍ଯ୍ୟସୂଚୀ ରହିଛି। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର 150ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ଆତ୍ମନିର୍ଭର ଭାରତ ଗଠନରେ ଆଜି ରାଜ୍ୟବ୍ୟାପୀ ଏକତା ଦୌଡ଼ର ଆୟୋଜନ କରାଯାଇଛି। ଆତ୍ମନିର୍ଭର ଭାରତର ଭାବନାକୁ ଜାଗ୍ରତ କରିବା ଏବଂ ସୁସ୍ଥ ଓ ନିଶାମୁକ୍ତ ଭାରତ ଗଠନରେ ଅଂଶୀଦାର ହେବା ନେଇ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଏକତା ଦୌଡ଼ ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥିରେ ଆଜି ପୁରୀ ଜିଲ୍ଲା ସାକ୍ଷୀଗୋପାଳସ୍ଥିତ ଗୋପାଳଜୀଉ ମନ୍ଦିରରେ ପବିତ୍ର ଅଁଳା ନବମୀରେ ଶ୍ରଦ୍ଧାଳୁମାନେ ଶ୍ରୀ ରାଧାପାଦ ଦର୍ଶନ କରୁଛନ୍ତି। ସାକ୍ଷୀ ଗୋପୀନାଥଙ୍କର ସ୍ୱତନ୍ତ୍ର ନଟବର ବେଶ ଅନୁଷ୍ଠିତ ହେଉଥିବାବେଳେ ସକାଳ 5ଟାରୁ ଦର୍ଶନ ଆରମ୍ଭ ହୋଇଥିଲା। ପରମ୍ପରା ଅନୁସାରେ ବର୍ଷକରେ ଥରେ ଆଜିର ଦିନରେ ଶ୍ରୀରାଧା ଓଡ଼ିଆଣୀ ବେଶରେ ସଜିତ ହେଉଥିବାରୁ ରାଧାଙ୍କର ପାଦ ଦର୍ଶନ କଲେ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ହବିଷ୍ୟାଳିମାନେ ମଧ୍ୟ ଅଁଳା ଗଛମୂଳରେ ପୂଜାର୍ଚ୍ଚନା କରୁଛନ୍ତି। ଦେଶର 76ଟି ରେଳ ଷ୍ଟେସନରେ ଯାତ୍ରୀ ପ୍ରତୀକ୍ଷାଳୟର ଭିତ୍ତିଭୂମି ବିକାଶ ସଂକ୍ରାନ୍ତ ପ୍ରସ୍ତାବକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅନୁମୋଦନ କରିଛନ୍ତି। ନୂଆଦିଲ୍ଲୀ ରେଳ ଷ୍ଟେସନଠାରେ ବିକଶିତ ଯାତ୍ରୀ ପ୍ରତୀକ୍ଷାଳୟର ସଫଳତାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପଭି ଗ୍ରହଣ କରାଯାଇଛି। ପୂର୍ବତଟ ରେଳପଥ ଅଧୀନରେ ଭୁବନେଶ୍ୱର ରେଳ ଷ୍ଟେସନକୁ ଏହି ଯୋଜନାରେ ସାମିଲ କରାଯାଇଛି। ଏହା ବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରେ 92ଟି ରେଳ ଲେବଲ୍ କ୍ରସିଂ ଉପରେ ଓଭରବ୍ରିଜ୍ ନିର୍ମାଣ ହେବ। କେନ୍ଦ୍ର ସରକାରଙ୍କର ସମ୍ପୂର୍ଣ୍ଣ ଖର୍ଚ୍ଚରେ ଓଭରବ୍ରିଜ୍ଗୁଡ଼ିକ ତିଆରି କରାଯିବ। ପୂର୍ବରୁ ଯେକୌଣସି ରେଳ ଓଭରବ୍ରିଜ୍ ନିର୍ମାଣ ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର 50% ଲେଖାଏଁ ଅର୍ଥରାଶି ବହନ କରୁଥିଲେ। ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କୁ ସୁପ୍ରିମକୋର୍ଟର 53ତମ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ମିଳିଛି। ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କର କାର୍ଯ୍ୟକାଳ 2027 ଫେବୃୟାରୀ ମାସ 9 ପର୍ଯ୍ୟନ୍ତ ରହିବ। ବର୍ତ୍ତମାନର ପ୍ରଧାନ ବିଚାରପତି ବିଆର୍ ଗବାଇଙ୍କ ସ୍ଥାନରେ ଆସନ୍ତା ନଭେମ୍ବର ମାସ 24 ଦାୟିତ୍ୱ ଗ୍ରହଣ କରିବେ। ଜଷ୍ଟିସ୍ ଗବାଇ ନଭେମ୍ବର ମାସ 23 କାର୍ଯ୍ୟରୁ ଅବସର ନେବେ। ଓଡ଼ିଶାର ମହିଳା ଉଦ୍ୟୋଗୀ ଓ ସାଂସ୍କୃତିକ ପରମ୍ପରା କାର୍ଯ୍ୟକ୍ରମ ସୁଭଦ୍ରା ଶକ୍ତିମେଳା ଆଜିଠାରୁ ଭୁବନେଶ୍ୱର ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେବ। ସୁଭଦ୍ରା ଶକ୍ତିମେଳା ନାରୀଶକ୍ତି ସମୃଦ୍ଧିର ପ୍ରତୀକ ତଥା ମହିଳା ଉଦ୍ୟୋଗୀ ଏବଂ ସାଂସ୍କୃତିକ ପରମ୍ପରାର ମେଳା ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଏହି ମେଳା ଆସନ୍ତା ମାସ 12 ପର୍ଯ୍ୟନ୍ତ ଚାଲିବ। ଦେଶର ହସ୍ତତନ୍ତ ଓ ହସ୍ତଶିଳ୍ପ ଆଧାରିତ ଜାତୀୟ ସମ୍ମିଳନୀ ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହେଉଛି। ବୟନଶିଳ୍ପ ମନ୍ତ୍ରଣାଳୟର ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଆୟୋଗଙ୍କ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ସମ୍ମିଳନୀରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ବିଭାଗୀୟ ବରିଷ୍ଠ ଅଧିକାରୀ ଏବଂ ହସ୍ତଶିଳ୍ପ ହସ୍ତତନ୍ତ କ୍ଷେତ୍ରର ଅଂଶୀଦାରମାନେ ଯୋଗଦେବେ। ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମ୍ମିଳନୀରେ ଦେଶର ହସ୍ତତନ୍ତ କ୍ଷେତ୍ରରେ ରହିଥିବା ସୁଯୋଗ ଓ ଆହ୍ୱାନ ଏବଂ ଏହି କ୍ଷେତ୍ର ପାଇଁ ନୂତନ ଯୋଜନା ପ୍ରସ୍ତୁତି ଉପରେ ବିଚାର ବିମର୍ଶ କରାଯିବ। ମହିଳା ଓ ଶିଶୁ ବିକାଶ ବିଭାଗ ଭାରତୀୟ ମାନବ ବସତି ପ୍ରତିଷ୍ଠାନ ବେଙ୍ଗାଲୁରୁ ଓ ପ୍ରାରମ୍ଭିକ ଶୈଶବ ଶିଶୁ ସଦନ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ ଦୁଇଦିନିଆ କର୍ମଶାଳା ଆୟୋଜିତ ହୋଇଯାଇଛି। କର୍ମଶାଳାରେ ରାଜ୍ୟର ସମସ୍ତ ଜିଲ୍ଲା ପ୍ରତିନିଧି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ସମେତ ବିଭିନ୍ନ ବିଶେଷଜ୍ଞମାନେ ଯୋଗ ଦେଇଥିଲେ। ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କୃଷି ଉଦ୍ୟାନ ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ବିଭାଗର ବିଭିନ୍ନ ଯୋଜନା ଏବଂ ଧରତୀମାତା ବଞ୍ଚା ଅଭିଯାନ ସମ୍ବନ୍ଧୀୟ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଭି କୀର୍ତ୍ତିଭାଷନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର 22 ବ୍ଲକର 100 ଗ୍ରାମକୁ ଚିହ୍ନଟ କରାଯାଇଛି। କୃଷି ବୈଜ୍ଞାନିକ ଏବଂ କୃଷି ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିବା ସହ କମ୍ ପରିମାଣରେ ସାର ପ୍ରୟୋଗ କରିବା ଉପରେ ଚାଷୀମାନଙ୍କୁ ଏହିସବୁ ବ୍ଲକରେ ସଚେତନ କରାଇବେ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ଦିନ 2:32।